ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦେଶରେ 357 ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ସହ ନୂତନ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ, ପୋଲିସ ପ୍ରତି ଜନସାଧାରଣଙ୍କ ଧାରଣା ପରିବର୍ତ୍ତନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ, ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସଂସଦର ସୁପରିଚାଳନା ନେଇ ଆଲୋଚନା, ଏବଂ ଜାପାନକୁ ପରାସ୍ତ କରି ଭାରତ ହାସଲ କଲା ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ମହିଳା ଡବଲ୍ସ ଟାଇଟଲ। କୃଷି କ୍ଷେତ୍ରରେ ଦେଶ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। 357 ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ସହ ଦେଶ ଏ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ନୂତନ ଚିନ୍ତାଧାରା, ନବସୃଜନ ଏବଂ ଯୁବଶକ୍ତିର ସାମର୍ଥ୍ୟ ସଫଳତାର ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ ହେଉଛି। ହାଇଦ୍ରାବାଦରେ ବିଶ୍ୱର ସର୍ବବୃହତ୍ ଲିପ୍ ଇଞ୍ଜିନ୍ ଏମ୍ଆର୍ଓ ସୁବିଧାର ଉଦ୍ଘାଟନ, ଭାରତୀୟ ନୌସେନାରେ ଆଇଏନ୍ଏସ୍ ମାହେ ସାମିଲ ହେବା ତଥା ସ୍କାଇରୁଟ୍ ଇନ୍ଫିନିଟି କ୍ୟାମ୍ପସର ଉଦ୍ଘାଟନ ଦେଶର ବିକାଶର ପ୍ରତୀକ।
କୃଷି କ୍ଷେତ୍ରରେ ବି ଦେଶ ନେ ବଡ଼ି ଉପଲବ୍ଧି ହାସିଲ କି। ଭାରତ ନେ 357 ମିଲିୟନ ଟନ୍ କେ ଖାଦ୍ୟାନ୍ନ ଉତ୍ପାଦନ କେ ସାଥ ଏକ ଐତିହାସିକ ରେକର୍ଡ ବନାୟା ହେ। 357 ମିଲିୟନ ଟନ୍, 10 ସାଲ ପହିଲେ କି ତୁଳନା ମେ ଭାରତ କା ଖାଦ୍ୟାନ୍ନ ଉତ୍ପାଦନ 100 ମିଲିୟନ ଟନ୍ ଅର୍ ବଢ଼ ଗୟା ହେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ, ଅଯୋଧ୍ୟାରେ ଶ୍ରୀରାମ ଲାଲା ମନ୍ଦିରରେ ଧ୍ୱଜାରୋହଣ ତଥା କୁରୁକ୍ଷେତ୍ରର ଜ୍ୟୋତିଷରେ ପଞ୍ଚଜନ୍ୟ ସ୍ମାରକୀ ଉଦ୍ଘାଟନ ଭଳି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରର ବ୍ରହ୍ମ ସରୋବରରେ ଆୟୋଜିତ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ବିଷୟରେ ମଧ୍ୟ ଆଲୋକପାତ କରିଛନ୍ତି। ଇସ୍ରୋ ପକ୍ଷରୁ ଆୟୋଜିତ ଡ୍ରୋନ୍ ପ୍ରତିଯୋଗିତା ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଯୁବପିଢ଼ିଙ୍କ ପାଇଁ ସମର୍ପିତ ଏହି ପଦକ୍ଷେପ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ମନ୍ କି ବାତ୍ରେ ଦେଶ ମହୁ ଉତ୍ପାଦନରେ ନୂତନ ରେକର୍ଡ ସ୍ଥାପନ କରିଥିବା ଶ୍ରୀ ମୋଦି କହିଛନ୍ତି। ଗତ 11 ବର୍ଷ ମଧ୍ୟରେ ଦେଶରେ ମହୁ ଉତ୍ପାଦନ ପ୍ରାୟ ଦ୍ୱିଗୁଣିତ ହୋଇଛି। ତେବେ କିଛି ବର୍ଷ ମଧ୍ୟରେ ମହୁ ରପ୍ତାନୀ 3 ଗୁଣରୁ ଅଧିକ ବୃଦ୍ଧି ପାଇବା ସହ ମଧୁ ମିଶନ କାର୍ଯ୍ୟକ୍ରମରେ ମହୁ ଚାଷୀଙ୍କ ଆର୍ଥିକ ଉନ୍ନତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃତ୍ତିଗତ ସମ୍ଭେଦନଶୀଳତା ଏବଂ ପ୍ରତିକ୍ରିୟାଶୀଳତା ମନୋଭାବ ବୃଦ୍ଧି କରି ପୋଲିସ ପ୍ରତି ଜନସାଧାରଣଙ୍କ ଧାରଣା ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ ସହରାଞ୍ଚଳର ପୋଲିସ ବ୍ୟବସ୍ଥାର ସୁଦୃଢ଼ୀକରଣ, ପର୍ଯ୍ୟଟନ ପୋଲିସ କାର୍ଯ୍ୟକୁ ପୁନଃ ଜାଗରଣ କରିବ ଏବଂ ନୂତନ ପ୍ରଣୀତ ଅପରାଧିକ ଆଇନ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଛତିଶଗଡ଼ ରାୟପୁରଠାରେ ପୋଲିସ ମହାନିର୍ଦ୍ଦେଶକମାନଙ୍କ 60ତମ ଅଖିଳ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆଜି ଅଧ୍ୟକ୍ଷତା କରି ଜନବସତିହୀନ ଦ୍ୱୀପପୁଞ୍ଜଗୁଡ଼ିକୁ ସମନ୍ୱିତ କରିବା ପାଇଁ ଅଭିନବ ରଣନୀତି ଗ୍ରହଣ, ସମନ୍ୱିତ ଡାଟାବେସ୍ର ବ୍ୟବହାର ଏବଂ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ କାର୍ଯ୍ୟାନ୍ୱୟନ ବୁଦ୍ଧିମତା ସୃଷ୍ଟି କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୋଲିସ ତଦନ୍ତ ସମୟରେ ଫୋରେନ୍ସିକ୍ ବ୍ୟବହାର ଉପରେ ଟିକିନିକି ଯାଞ୍ଚ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ଫୋରେନ୍ସିକ୍ ପ୍ରୟୋଗ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ଅଧିକ ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ବେଆଇନ ସଂଗଠନଗୁଡ଼ିକର ନିୟମିତ ଯାଞ୍ଚ ପାଇଁ କୌଶଳ, ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ ଅଞ୍ଚଳଗୁଡ଼ିକର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଏବଂ ଉପକୂଳ ସୁରକ୍ଷା ବ୍ୟବସ୍ଥା ଦୃଢ଼ୀଭୂତ କରିବା ପାଇଁ ଅଭିନବ ଢାଞ୍ଚା ଗ୍ରହଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଶାଦ୍ରବ୍ୟ ଚୋରା କାରବାରର ମୁକାବିଲା ପାଇଁ ଏକ ସରକାରୀ ଆଭିମୁଖ୍ୟର ଆବଶ୍ୟକତା ରହିଛି, ଯାହାକି କାର୍ଯ୍ୟକାରିତା, ଥଇଥାନ ଏବଂ ଗୋଷ୍ଠୀସ୍ତରୀୟ ହସ୍ତକ୍ଷେପକୁ ଏକତ୍ରିତ କରିବାରେ ସହାୟକ ହେବ ବୋଲି କହିଛନ୍ତି। ବିକଶିତ ଭାରତ ସୁରକ୍ଷିତ ଦିଗ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟତଃ ଜାତୀୟ ସୁରକ୍ଷା ସମ୍ପର୍କିତ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ବାତ୍ୟା ଦ୍ୱିତୀୟ ସମେତ ପ୍ରାକୃତିକ ବିପର୍ଯ୍ୟୟ, ଘୂର୍ଣ୍ଣିଝଡ଼, ବନ୍ୟା ଓ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିର ପରିଚାଳନା ପାଇଁ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରିବା ନିମନ୍ତେ ପୋଲିସ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗୁଇନ୍ଦା ବ୍ୟୁରୋର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରିଥିଲେ। ସେହିପରି ସହରାଞ୍ଚଳ ପୋଲିସ ବ୍ୟବସ୍ଥାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା 3ଟି ସହରକୁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଛାତ୍ରଛାତ୍ରୀମାନଙ୍କୁ ଗବେଷଣା ନବସୃଜନ ଏବଂ ଭାରତର ସମସ୍ୟା ସମାଧାନ ପନ୍ଥା ଦୃଢ଼ୀଭୂତ କରିବା ଲାଗି ଆହ୍ୱାନ ଦେଇଛନ୍ତି। କୁରୁକ୍ଷେତ୍ରସ୍ଥିତ ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନର ବିଂଶତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦୀର୍ଘସ୍ଥାୟୀ ନିର୍ମାଣକାରୀ ବ୍ୟବସ୍ଥା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, କୃଷି ନବସୃଜନ ଏବଂ ସବୁଜ ଭିତ୍ତିଭୂମି କ୍ଷେତ୍ରରେ ଯୁବ ନବସୃଜନକାରୀମାନଙ୍କର ଜ୍ଞାନର ବିକାଶର ଆବଶ୍ୟକତା ରହିଛି। ସେ କୃତ୍ରିମ ବୁଦ୍ଧିମତା, ନବୀକରଣ ଶକ୍ତି ବ୍ୟବସ୍ଥା, ମହାକାଶ ବିଜ୍ଞାନ, ଜୈବ ପ୍ରଯୁକ୍ତିବିଦ୍ୟା, ସାଇବର ସୁରକ୍ଷା ଏବଂ ସେମି କଣ୍ଡକ୍ଟରର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ 36 ବିଭିନ୍ନ ରାଜନୈତିକ ଦଳର 50 ଜଣ ନେତା ଅଂଶଗ୍ରହଣ କରିଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଏହି ବୈଠକ ସକାରାତ୍ମକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ପକ୍ଷରୁ ଶୀତକାଳୀନ ଅଧିବେଶନ ସମୟରେ ଉଭୟ ସଦନରେ ସୁଚାରୁରୂପେ ଏବଂ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ପାଇଁ ସମସ୍ତ ଦଳୀୟ ନେତାଙ୍କ ସହଯୋଗ କାମନା କରାଯାଇଥିଲା ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଏହି ଅଧିବେଶନ କାଳରେ 14 ବିଧେୟକ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଗୃହର ନିୟମ ଅନୁଯାୟୀ ସରକାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ 19 ଦିନ ମଧ୍ୟରେ 15 କାର୍ଯ୍ୟଦିବସ ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତାକାଲି ବିଶ୍ୱ ଏଡ୍ସ ଦିବସ 2025ର ଜାତୀୟସ୍ତରୀୟ ପାଳନ ଉତ୍ସବର ନେତୃତ୍ୱ ନେବେ। ଏଚ୍ଆଇଭିର ପ୍ରତିକାରମୂଳକ ଚିକିତ୍ସା, ଯତ୍ନ ଏବଂ ଷ୍ଟିଗ୍ମା ଦୂରୀକରଣ ଦିଗରେ ଜାତୀୟ ସ୍ତରରେ ଉନ୍ନତ ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଇବା ଏହି ଦିବସ ପାଳନର ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନେତା, ବିକାଶଶୀଳ ଅଂଶୀଦାର, ଯୁବ ପ୍ରତିନିଧି, ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏକତ୍ର କରାଯିବ। ଜନସାଧାରଣଙ୍କ ମଧ୍ୟରେ ଏଡ୍ସ ଭଳି ସ୍ୱାସ୍ଥ୍ୟ ଆତଙ୍କର ମୂଳପୋଷ କରିବା ପାଇଁ ଭାରତର ଯାତ୍ରାକୁ ତ୍ୱରାନ୍ୱିତ କରିବା ଲାଗି ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। ଏହି ଅବସରରେ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥା ନାକୋ ଅଧୀନରେ ଏକ ନୂତନ ପ୍ରଚାର ଭିଡ଼ିଓ ସିରିଜ୍ର ଶୁଭାରମ୍ଭ କରାଯିବ। ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ଶୀଘ୍ର ପରୀକ୍ଷଣ, ଚିକିତ୍ସା ଏବଂ ବିଶ୍ୱାସର ସହ ଜୀବନଯାପନର ବିଶେଷତ୍ୱକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। କେନ୍ଦ୍ର ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଉତ୍ତର ମୁମ୍ବାଇର ବୋରିଭଲିଠାରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସାଂସଦ କ୍ରୀଡ଼ା ମହୋତ୍ସବ ଆଜି ଉଦ୍ଘାଟନ କରିଛନ୍ତି। ଶ୍ରୀ ଗୋଏଲ ଏହାକୁ ଏକ ପ୍ରୋହାହନମୂଳକ ଏବଂ ଅନନ୍ୟ କ୍ରୀଡ଼ା ମହୋତ୍ସବ ବୋଲି ବର୍ଷ୍ଣନା କରିଛନ୍ତି। ମହୋତ୍ସବ ପାଇଁ କାର୍ଯ୍ୟ କରୁଥିବା ପ୍ରଶିକ୍ଷକ, ପ୍ରତିଯୋଗୀ ଏବଂ ଅଭିଭାବକ ଏବଂ ସଂଗଠକମାନଙ୍କୁ ପ୍ରଶଂସା କରିଛନ୍ତି। ଏଥିରେ 450ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବା ସହ 50 ମିଟର ଓ 100 ମିଟର ଦୌଡ଼, ସର୍ଟପୁଟ୍, ଲଙ୍ଗଜମ୍ପ, ଭାରୋତ୍ତୋଳନ ଏବଂ କ୍ରିକେଟ୍ ପ୍ରତିଯୋଗିତା ହେବ। ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରି ଶ୍ରୀ ଗୋଏଲ କହିଛନ୍ତି, କ୍ରୀଡ଼ା ହେଉଛି କେବଳ ବିଜୟ ଏବଂ ଶିକ୍ଷା ଗ୍ରହଣର ମାଧ୍ୟମ। ଉତ୍ତର ମୁମ୍ବାଇର ଶାରୀରିକ ଅକ୍ଷମ ଯୁବବର୍ଗ ଆଗାମୀ ଭବିଷ୍ୟତରେ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବ ବୋଲି ଶ୍ରୀ ଗୋଏଲ ଆଶା ପ୍ରକାଶ କରିଛନ୍ତି। ବାତ୍ୟା ଦିତୁଆ ବର୍ତ୍ତମାନ ତାମିଲନାଡୁ ଓ ପୁଦୁଚେରୀ ଉପକୂଳରୁ 80 କିଲୋମିଟର ଉପକୂଳରେ ଥିବାବେଳେ ଆସନ୍ତା 3 ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଭାଗ ଏବଂ ତାମିଲନାଡୁ ପୁଦୁଚେରୀ ନିକଟବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି ଘୂର୍ଣ୍ଣିଝଡ଼ ଦିତୁଆ ଗତ 6 ଘଣ୍ଟା ମଧ୍ୟରେ 5 କିଲୋମିଟର ବେଗରେ ଉତ୍ତରାଭିମୁଖୀ ହୋଇ ଗତି କରୁଛି। ଆଜି ମଧ୍ୟରାତ୍ର ସୁଦ୍ଧା ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ 30 କିଲୋମିଟର ଦୂରରେ ଉତ୍ତର ତାମିଲନାଡୁ ପୁଦୁଚେରୀ ଉପକୂଳରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ ଏସିଆର 3 ଦେଶରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 500 ବୃଦ୍ଧି ପାଇଛି। ଇଣ୍ଡୋନେସିଆରେ 336 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଥାଇଲାଣ୍ଡରେ 170 ଏବଂ ମାଲେସିଆରେ 2 ଜଣଙ୍କର ମୃତ୍ୟୁ ଘଟିଛି। ସୟଦ ମୋଦି ଆନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା 2025ର ମହିଳା ଡବଲ୍ସରେ ଭାରତର ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ଆଜି ଟାଇଟଲ୍ ହାସଲ କରିଛନ୍ତି। ଫାଇନାଲ୍ ପର୍ଯ୍ୟାୟରେ ଏହି ଯୋଡ଼ି ଜାପାନର କାହୋ ଓସାୟା ଓ ମାଇ ତାନାବେଙ୍କ ଯୋଡ଼ିକୁ 17-21, 21-13 ଓ 21-15 ସେଟ୍ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ପୂର୍ବରୁ ଏହି ଭାରତୀୟ ଯୋଡ଼ି ମାଲେସିଆ ଯୋଡ଼ିଙ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲେ। ରାଞ୍ଚିରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଚଳିତ ଦିନିକିଆ ପୁରୁଷ ବର୍ଗ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଆଜି ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 8 ୱିକେଟ୍ ହରାଇ 349 ରନ୍ ସଂଗ୍ରହ କରିଛି। ଦକ୍ଷିଣ ଆଫ୍ରିକା ସମ୍ବାଦ ପ୍ରସ୍ତୁତ ହେଲାବେଳକୁ 16 ଓଭରରେ 4 ୱିକେଟ୍ ହରାଇ 86 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ 135 ରନ୍ କରିଥିବାବେଳେ କେଏଲ୍ ରାହୁଲ 60 ଏବଂ ରୋହିତ ଶର୍ମା 57 ରନ୍ ସଂଗ୍ରହ କରିଛନ୍ତି। ଦେଶରେ 357 ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ସହ ନୂତନ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ, ପୋଲିସ ପ୍ରତି ଜନସାଧାରଣଙ୍କ ଧାରଣା ପରିବର୍ତ୍ତନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ, ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସଂସଦର ସୁପରିଚାଳନା ନେଇ ଆଲୋଚନା, ଏବଂ ଜାପାନକୁ ପରାସ୍ତ କରି ଭାରତ ହାସଲ କଲା ସୟେଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ମହିଳା ଡବଲ୍ସ ଟାଇଟଲ୍। ସମ୍ବାଦ ଶେଷ ହେଲା।